ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଆଇବା କାଲ୍ନୁ ମୂଲ ହେବା ବିଧାନସଭାର ବଜେଟ୍ ଅଧିବେଶନ। ଗୃହ କାର୍ଯ୍ୟର ସୁପରିଚାଳନା ଲାଗି ସବୁ ଦଳର ସହଯୋଗ ମାଗିଲେ ବାଚସ୍ପତି। ମେଟ୍ରିକ୍ ଆର୍ ଯୁକ୍ତ ଦୁଇ ପରୀକ୍ଷା ଲାଗି ପଠାଗଲା ପ୍ରଶ୍ନପତ୍ର। କନିଷ୍ଠ ଶିକ୍ଷକମାନଙ୍କର ଦରମା ବଢ଼ାବାର ବାବଦ ବାହାରିଲା ବିଜ୍ଞପ୍ତି। ଆଉର୍ ରାଇଜେ ବଢ଼ୁଛେ ତାତି। 37 ଡିଗ୍ରୀ ତାତି ସହିତ ଆଜି ଝାରସୁଗୁଡ଼ା ରାଜ୍ୟର ସବୁନୁ ତତଲା ସହର। ଏଥର ପୁରା ଖବର। ବିଧାନସଭାର ବଜେଟ୍ ଅଧିବେଶନ ଆଇବା କାଲ୍ଠାନୁ ମୂଲ ହେବା। ଇତାର ଆଘନୁ ବିଧାନସଭା ପରିସରନ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାଥି ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ଗୃହ କାର୍ଯ୍ୟ ସୁରୁଖୁରୁତି ପରିଚାଳନା କରିବା ଲାଗି ବାଚସ୍ପତି ଶଙ୍କର ମତାମତ ଆଉ ସହଯୋଗ କାମନା କରିଛନ୍। ବୈଠକଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ଥିଲେ। ବଜେଟ୍ ଅଧିବେଶନ ଆଘନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କୁ ରାଜଭବନ ଭେଟିଛନ୍। ଆଇବାକାଲ ରାଜ୍ୟପାଳଙ୍କର ଅଭିଭାଷଣ ସଙ୍ଗେ ବିଧାନସଭାର ବଜେଟ୍ ଅଧିବେଶନ ମୂଲ ହେବା। ଇନ ଜନେଇ ଦିଆଯାଇପାରେ ଯେ ବଜେଟ୍ ଅଧିବେଶନ ଦୁଇଟା ଖେପେ ଚାଲ୍ବା। ଆଇବାକାଲନୁ 21 ତାରିଖ ତକ ପହିଲା ଖେପ ଆର୍ ମାର୍ଚ୍ଚ 7 ଏପ୍ରିଲ 5 ତାରିଖ ତକ 2 ଖେପ ଅଧିବେଶନ ଚାଲ୍ବା। ଆଇବା 17 ତାରିଖ 2025-26 ଆର୍ଥିକ ବଛର ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାହେବା। ଅଧିବେଶନଟି ମୋଟ 28 କାର୍ଯ୍ୟଦିବସ ରହିଛି। ବିଧାନସଭା ଗୃହକାର୍ଯ୍ୟ ବେଳେ ବିଧାୟକମାନେ କାଗଜ ବଦଲେ ଏଥର ଟ୍ୟାବ୍ ବ୍ୟବହାର କରିବେ। ହେଥିଲାଗି ବିଧାନସଭା ନଥିବା 147 ବିଧାୟକ ଆସନ ସାମ୍ନାନ ଆଜି ଟ୍ୟାବ୍ ଲଗାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ଇ ବିଧାନ ଆପ୍ଲିକେସନ୍ ଅଧୀନଥି ଇ ଡିଜିଟାଲ୍ ହାଉସ୍କେ ଆଜି ଉଦ୍ଘାଟନ କରିଛନ୍। ଏ ଅବସରରେ ବାଚସ୍ପତି ସୁରମା ପାଢ଼ୀ ଆଉ ଦୁହି ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ବିଧାନସଭାର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଠାନୁ ମୂଲ କରିକି ମୋସନ କାଗଜ ଉପସ୍ଥାପନ କାମ ସବୁ ଇ ଟ୍ୟାବ୍ ଜରିଏ କରାଯିବା। ପୃଥିକେ ପରିବର୍ତ୍ତନ କରବାର ବାଗିର୍ ଜ୍ଞାନର ମାହୋଲ ବନାବାର ଦରକାର ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍। ଆଇଆଇଟି ଭୁବନେଶ୍ୱରର 17 ପ୍ରତିଷ୍ଠା ଦିବସଟି ଯୋଗ ଦେଇକରି ସେ କହିଛନ୍, ଛାତ୍ରଛାତ୍ରୀମାନଙ୍କୁ ଦୁନିଆ ବଦଲାବାର ଲାଗି ଦକ୍ଷ ବନାବାର ଜରୁରୀ ଏ। ଇ ଦିଗେ ଆଇଆଇଟି ଭୁବନେଶ୍ୱରର ବଡ଼ ଭୂମିକା ରହିଛେ ଆର୍ ଇଟା ଆଗ୍କେ ଭିଲ୍ ରହିବା ବୋଲି ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି କହିଛନ୍। ଏ ଅବସରରେ ରାଜ୍ୟପାଳ ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ ଦିଗେ ଆଇଆଇଟି ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ଆଇବା 14-16 ତକ ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶ ହେବା। ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ସମାବେଶର ଲୋଗୋ ଆର୍ ମାସ୍କଟ ଉନ୍ମୋଚନ କରିକି କହିଛନ୍, ଇ ବଛର ସମାବେଶର ବିଷୟବସ୍ତୁ ହେଉଛେ ମତ୍ସ୍ୟ ଓ ପ୍ରାଣୀପାଳନ, ଜୀବନ ଜୀବିକା, ଜୈବ ସନ୍ତୁଳନ। ସମାବେଶଟି ରାଜ୍ୟର ଫି ବ୍ଲକ୍ନୁ 26 ଲେଖା ଚାଷୀ ଯୋଗ ଦେବେ। ଇତାର ସହିତ ଫି ଉପଖଣ୍ଡନୁ 4 ଲେଖା ପ୍ରାଣୀପାଳକ ଆର୍ ମତ୍ସ୍ୟଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏ ଅବସରରେ ମନ୍ତ୍ରୀ ପଚାରନ୍ତୁ କାର୍ଯ୍ୟକ୍ରମ ଥି ମନ୍ତ୍ରୀ ଶ୍ରୀ ମଲ୍ଲିକ ସିଧାସଳଖ ଚାଷୀମାନଙ୍କର ପ୍ରଶ୍ନର ଉତ୍ତର ରଖବେ। ସେନ୍ତା ଭିନ୍ ଭିନ୍ ରାଇଜୁ, ମଇଁଷି, ଗାଏ ଆଉ କୁକୁରମାନଙ୍କର ପ୍ରଦର୍ଶନୀ ହେବା ବୋଲି ମନ୍ତ୍ରୀ କହିଛନ୍। ଯୁକ୍ତ ଦୁଇ ପରୀକ୍ଷା ଲାଗି ଆଜି କଡ଼ା ସୁରକ୍ଷା ଭିତରେ ପଶ୍ଚିମ ଆର୍ ଦକ୍ଷିଣ ଓଡ଼ିଶାର ଭିନ୍ ଭିନ୍ ପରୀକ୍ଷା କେନ୍ଦ୍ରମାନଙ୍କେ ପ୍ରଶ୍ନପତ୍ର ପଠାଯାଇଛି। ଇ ବଛର 205 ପରୀକ୍ଷା କେନ୍ଦ୍ରନ ଆଇବା 18 ହେବାର୍କେ ଥିବା ଯୁକ୍ତ ଦୁଇ ପରୀକ୍ଷାର୍ଥୀ 393,600 ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେନ୍ତା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ଆଇବା 21 ହେବାର୍କେ ଥିବା ମେଟ୍ରିକ୍ ପରୀକ୍ଷା ଲାଗି ବି ଆଜିଠାନୁ ନୋଡାଲ୍ ସେଣ୍ଟରମାନଙ୍କୁ ପ୍ରଶ୍ନପତ୍ର ପଠାଯାଇଛି। ଇ ବଛର ପ୍ରଶ୍ନପତ୍ର ଲିକ୍ ରୋକବାର ଲାଗି ପ୍ରଶ୍ନପତ୍ରମାନଙ୍କେ ଖାସ୍ ସିରିଏଲ୍ ନମ୍ବର ବ୍ୟବସ୍ଥା କରାଯାଇଛି। ଏଥିଲାଗି 4-ଥାକିଆ ସ୍କ୍ୱାଡ୍ ବ୍ୟବସ୍ଥା ସହିତ 172 ଟିମ୍ ଗଠନ କରାଯାଇଛି। ଇ ବଛର 30 ଜିଲ୍ଲାର 3,029 ପରୀକ୍ଷା କେନ୍ଦ୍ରନ 520,649 ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା 2025 କାର୍ଯ୍ୟକ୍ରମର 2 ଶୃଙ୍ଖଳାଥି ମାନସିକ ସ୍ୱାସ୍ଥ୍ୟ ବକ୍ତା ଆର୍ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଆଜି ଯୋଗ ଦେଇକରି ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନର ସାମ୍ନା କରବାର୍କେ ପରାମର୍ଶ ଦେଇଛନ୍। ସେ କହିଛନ୍, ଛାତ୍ରଛାତ୍ରୀ ବିଫଲତାକେ ନାଇଁ ଡରିକରି ନିଜର ଦକ୍ଷତାର ଉପରେ ଧ୍ୟାନ ଦେବାର ଆର୍ ଦୁର୍ବଳତାର ଉପରେ କାମ କରବାର ଉଚିତ। ଛାତ୍ରଛାତ୍ରୀ ନିଜର ମନର ଦୁବିଧା ମନ ଭିତରେ ନାଇଁ ରଖିକରି ପରିବାର ଆର୍ ସାଙ୍ଗସାଥୀମାନଙ୍କୁ ଖୁଲିକରି କହିବାର୍କେ ଚେଷ୍ଟା କରୁନ୍ ବୋଲି ଦୀପିକା ପାଦୁକୋନ୍ କହିଛନ୍।
मैं पेरेंट्स को भी कहना चाहूंगी कि आप अपने बच्चों का जो पोटेंशियल है उसको रियलाइज करना बहुत जरूरी है। मे बी देयर इंटरेस्ट लाइज इन समथिंग एल्स एंड दैट इज ऑल्सो ओके। स्ट्रेस फील करना बहुत ही नेचुरल चीज है। it's a part of life. How we handle the stress, I think is the important thing. आज इस प्लेटफॉर्म पे मैं ये भी कहना चाहूंगी कि पेशेंस रखना बहुत जरूरी है रिलेटेड टू योर एग्जाम्स.
आपण माने खबर सुनुचन आकाशवाणी संबलपुर केन्द्रनु. राज्य सरकार स्कीमेटिक कनिष्ठ शिक्षक मानकर दरमा 11,000 नु 16,000 के बढ़ीचन. ई बढ़ती दरमा प्राथमिक आउ उच्च प्राथमिक स्कूल रो कनिष्ठ शिक्षक मानकु मिलबा बोली विद्यालय आर गणशिक्षा विभाग तरफ आज विज्ञप्ति बाहरी. इन जनई दिया जाय पारे जे मुख्यमंत्री मोहन चरण माझी जानुरी 16 तारीख ई बाबत प्रस्ताव के अनुमोदन करथिले. ओडिशा विधानसभा प्रकोष्ठन आज मुख्यमंत्री मोहन चरण माझी को प्रख्यात बॉलीवुड निर्देशक बोनी कपूर आउ तांकर पुओ अभिनेता अर्जुन कपूर भेटिछन. कटक बारवाटीन हेबार कि थिबा सेलिब्रिटी क्रिकेट लीग थी मुखिया कुनवा भाबे जोग देबार कि मुख्यमंत्री को सेमाने निमंत्रण दैछन. ई अवसरे अर्जुन कपूर कहिछन ओडिशा न फिल्म सुटिंग करबार लागि प्राकृतिक सौंदर्य आर सुविधा भरी रहिछे. ई सबुर प्रचार प्रसार हेले फिल्म निर्माता मानकर लागि ओडिशा गुटे हब हिजिबा आर इनर पर्यटन र विकास सेवा बोली श्री कपूर कहिछन. रेल जरिए देशर भिन्न भिन्न जगानु महिलामानकर चालान हेउछे. इताके रुकबार लागि रेलवाई अधिकारी आर कर्मचारीमानकर दक्षता विकास हेबार सहते व्यापक सचेतनता दरकार बोली पुरी जिल्ला संस्कृति भवनठाने दक्षता विकास कार्यक्रम थी जोग देकरी जातीय महिला कमिशन अध्यक्ष विजया राहतकर कहिछन. कार्यक्रम थी उपमुख्यमंत्री प्रभाती परिडा जोग देकरी कहिछन पश्चिम ओडिशा सहते देशर बड़बड़ रेल स्टेशन मानके अधिकारी मानकु नेकरी एंता दक्षता विकास आर सचेतनता कार्यक्रम करा जिबा. खास करी महिला चालान शिशु बिक्री रुकबार दिगे ध्यान दिया जिबा. समाजर भिन्न भिन्न वर्ग लोकंकु भी इथि सामिल करा जिबा बोली उपमुख्यमंत्री कहिछन. पुरी श्रीमंदिर न महाप्रसाद बनाबार थी जैविक चाउल आउ पनीपरिया व्यवहार करबार के सरकार तरफ निष्पत्ति नियाजैछे बोली श्रीमंदिर मुख्य प्रशासक आर कृषि आर कृषक सशक्तिकरण विभाग प्रमुख शासन सचिव डॉ अरविंद पाढ़ी कहिछन. ई बाबदे हेइथिबा गुटे बैठक थी अध्यक्षता करिकि श्री पाढ़ी कहिछन रथयात्रा बेले भी लागी हेउथबा भोग थी भी जैविक चाउल आउ पनीपरिया व्यवहार कर जिबा. से कहिछन अमृत अन्न नाथी गुटे खास प्रकल्प मूल हेबा सरकार ई निष्पत्ति के सुआर आउ महासुआर निजोग भी सहमति दैछन. प्रयागराज महाकुंभ मेलान आज माघपुनी उधे अमृत स्नान चलीछे. कल्पवास नीति पालन करुथुबा श्रद्धालुमानक लागि गुर्दुटे महत्व रहिछे. परंपरा अनुसार माघपुनी तक प्रयागराज ठाने संगम न कल्पवास नीति पालन कले बहुत बच्छर तपस्यार फल मिलसी बोली विश्वास रहिछे. ई बच्छर 10 लाख नु अधिका श्रद्धालु कल्पवास नीति पालन करुछन. सुवर्णपुर जिला खलियापालीठाने चलीथिबा माघमेलार पूर्णमी समारोह थी आज श्रद्धालुमानकर जबर भीड़ देखबार के मिलिछि. समाधिपीठ परिसर नथिबा भीमभोईंकर समाधि मंदिर शून्य मंदिर आ कठो मंदिर न पारंपरिक रीतिनीति न पूजार्चना हेछि. समाधिपीठ न 108 पाखुड़ा झाड़बत्ती लगा जाइछि. ई अवसरे कवि भीमभोईंकर लिखित कविता आर धर्मीय दर्शन के नेकरी सारस्वत कथाचक्र हेइ जाइछि. इंटरनेट सुरक्षा दिवस अवसर देवगढ़ आदर्श स्नातक महाविद्यालय ठाने साइबर सचेतनता कार्यक्रम हो जाइछे. जिला शिक्षा अधिकारी मुख्य अतिथि भावे जोग देकरी इंटरनेटर उपकारिता आर अपकारिता बाबदे आलोचना करथिले. जिला सूचना विज्ञान अधिकारी डिजिटल अरेस्ट डीप फेक यूपीआई पेमेंट ठकई साइबर सुरक्षा बाबद भिन्न भिन्न विषय छात्र छात्री मानकु बुझेथिले. नुआपड़ा जिलापालकर सम्मेलनी कक्षठाने सुरक्षित इंटरनेट दिवस पालित हो जाइछे. जिलापालकर अध्यक्षताती हेतिबा कर्मशालान सबु अधिकारी आर कर्मचारी मानकु इंटरनेट व्यवहार आर तार उपकारितार लाभ नेबार बाबदे आलोचना करा जाइतला. इतार उत्तर प्रशासन तरफ नुआपड़ा पॉलिटेक्निक कॉलेज ठाने ई बाबद गुटे कर्मशालाती छात्र छात्री मानकु इंटरनेट व्यवहार के नेकरी सचेतन करा जाइतला. बौद्ध टाउन हॉल ठाने ओडिशा राज्य महिला कमिशन आउ जिला समाज मंगल कार्यालय तरफ दिनकिया आईन सचेतनता कार्यक्रम हो जाए. अतिरिक्त जिलापाल अनिरुद्ध प्रधान मुख्य अतिथि भाव जोग देकर कार्यक्रम के उद्घाटन करथिले. राज्य ताती बढ़ुछे. आज राज्यर सबुनु जह तापमात्रा झारसुगुड़ान 37 डिग्री सेल्सियस रेकर्ड करा जाइछे. आज राज्यर 9टा सहर दिनर तापमात्रा 35 डिग्री ऊपर रहितला. आइबा 4 दिन तक पाग एंता रहबा. तार उत्रु सबुनु कम तापमात्रा 3-5 डिग्री तक कमबा बोली भुवनेश्वर आंचलिक पाणीपाग विज्ञान केन्द्र अनुमान करिछे. सेसे मुखिया खबर फेरखाए. आइबा कालनु मूल हेबा विधानसभार बजेट अधिवेशन. मैट्रिक आर युक्त 2 परीक्षा लागि पठागला प्रश्नपत्र और राज्य बढ़ुचे ताती. 37 डिग्री ताती सहित आज झारसुगुड़ा राज्य सबुनु ततला सहर. आजिर आंचलिक खबर इन शेषला. जुहार.